ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର, ପହିଲା ମୁଖିଆ ଖବର। ଦେଶେ 4 ନମ୍ବର କ୍ଷେପ୍ତି 96 ଲୋକସଭା ଆସନ ଲାଗି ଶେଷ ହେଲା ଭୋଟ। ଓଡ଼ିଶାର 4 ଲୋକସଭା ଆସନ ଆର 28 ବିଧାନସଭା ଆସନ ଲାଗି ଉପରବେଲା 5 ବଜେ ତକ 62.96% ଭୋଟର ଦେଇଛନ୍ ଭୋଟ। ବାହାରିଲା ସିବିଏସ୍ଇର 10 আর 12 କ୍ଲାସ୍ର ପରୀକ୍ଷା ଫଲ। ଏବେ ହପ୍ତେ ଭିତରେ ପ୍ରଧାନମନ୍ତ୍ରୀ ଆର୍ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଓଡ଼ିଶାର କରିବେ ଭୋଟ ପ୍ରଚାର। ଆଉ କାଲବୈଶାଖୀରେ ବୟଲେ ରାଜ୍ୟ ଏକମଲା ତାତି ଶୁକ୍ରବାର ବଦଳିବା ପାକ। ଲୋକସଭା ନିର୍ବାଚନର 4 ନମ୍ବର କ୍ଷେପେ ଆଜ 9 ରାଜ୍ୟ ଆର୍ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଲୋକସଭା ଆସନ ଲାଗି ଭୋଟ୍ ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ଉପରବେଲା 5 ବଜେ ତକ ଦେଶ 62.31% ମତଦାନ ହୋଇଛି। ଇତାର ଭିତରେ ସବୁନୁ ଅତକା ପଶ୍ଚିମବଙ୍ଗର 75.66% ଭୋଟ୍ ପଡ଼ିଥିବାର ବେଳେ ଆନ୍ଧ୍ରପ୍ରଦେଶର 68.04%, ମଧ୍ୟପ୍ରଦେଶର 68.01%, ଝାଡ଼ଖଣ୍ଡର 63.14%, ଓଡ଼ିଶାର 62.96%, ତେଲଙ୍ଗାନାର 61.16%, ଉତ୍ତରପ୍ରଦେଶ 56.35%, ବିହାରର 54.14%, ମହାରାଷ୍ଟ୍ରର 52.49%, ଆର୍ ଜମ୍ମୁ ଆର୍ କାଶ୍ମୀରର 35.75% ଭୋଟର ମତଦାନ କରିଛନ୍। ଇନ ଜନେ ଦେଇପାରେ ଯେ ଓଡ଼ିଶାର 4 ଲୋକସଭା ଆସନ ସହିତ ଆନ୍ଧ୍ରପ୍ରଦେଶର 25, ତେଲଙ୍ଗାନାର 17, ଉତ୍ତରପ୍ରଦେଶର 13, ମହାରାଷ୍ଟ୍ରର 11, ମଧ୍ୟପ୍ରଦେଶ ଆର୍ ପଶ୍ଚିମବଙ୍ଗର 8 ଲେଖେର, ବିହାରର 5 ଆର୍ ଝାଡ଼ଖଣ୍ଡର 4 ସଂସଦୀୟ କ୍ଷେତ୍ର ଲାଗି ଆଜ୍ ଭୋଟ୍ ନିଆଯାଇଛି। ରାଜ୍ୟର 4 ଲୋକସଭା ଆସନ ଲାଗି କଲାଣ୍ଡି, କୋରାପୁଟ, ନବରଙ୍ଗପୁର ଆର୍ ବ୍ରହ୍ମପୁର ଆଉ ଇ ଆସନ ଅଧୀନରେ ଥିବାର 28 ବିଧାନସଭା ଆସନ ଲାଗି ମତଦାନ ଶେଷ ହୋଇଛି। ଇ କ୍ଷେପେ ସବୁ ମିଶିକରି 243 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ଉପରବେଲା 5 ବଜେ ତକ ରାଜ୍ୟ 62.96% ମତଦାନ ହୋଇଛି। ଇତାର ସହିତ କେତେ ଜାଗାର ମତଦାନ ଚାଲିଛି ବୋଲି ସୂଚନା ମିଳିଛି। କଲାହାଣ୍ଡି ସଂସଦୀୟ କ୍ଷେତ୍ରର ସବୁନୁ ଅତକା 67.07% ଭୋଟ୍ ପଡ଼ିଥିବାର ବେଳେ ନବରଙ୍ଗପୁର 65.07%, କୋରାପୁଟର 61.47% ଆର୍ ବରହମପୁରର 58% ମତଦାନ ହୋଇଛି। ରାଜ୍ୟ ଆଜି ପହିଲା କ୍ଷେପ ନିର୍ବାଚନ ସମୟଥି ଡ୍ୟୁଟିଥି ଗୁରୁତର ଅବହେଳା ଲାଗି 2 ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବାର ସହିତ ଗିରଫ କରିବାରକେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଛନ୍। ଗଞ୍ଜାମ ଜିଲ୍ଲା ଛତ୍ରପୁରର 26 আর 163 ନମ୍ଘର ବୁଥ୍ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ଆଉ ଗିରଫ କରିବାର ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍। ଏତାର ସହିତ ଗୋପାଳପୁରର 193 ନମ୍ଘର ବୁଥ୍ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବାର ଲାଗି ବିଲ୍ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ କରାଯାଇଥିବା 10 আর 12 କ୍ଲାସ୍ର ପରୀକ୍ଷା ଫଲ ଆଜି ବାହାରିଛି। 12 କ୍ଲାସ୍ଟି 87.98% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍। ସେନ୍ତା 10 କ୍ଲାସ୍ଟି ଝିଅମାନଙ୍କର ପାସ୍ ହାର 94.75% ଥିବାର ବେଳେ ପୁଅମାନଙ୍କର ପାସ୍ ହାର 92.71% ରହିଛି। ଛାତ୍ରଛାତ୍ରୀମାନେ cbse.gov.in, cbse.nic.in ଆର୍ cbseresults.nic.in ଥି ପରୀକ୍ଷା ଫଲ ଦେଖିପାରିବେ। ଏ ବଛର ଦେଶ ପାଖାପାଖି 39 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ 10 আর 12 କ୍ଲାସ୍ର ପରୀକ୍ଷା ଦେଇଥିଲେ। ତାର ଆଘର ବଛର ବାଗିର ସିବିଏସ୍ଇ ତରଫରୁ ମେରିଟ୍ ଲିଷ୍ଟ ନାଇଁ ବାହାର କରାଯାଇ। ବରିଷ୍ଠ ବିଜେପି ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା 20 ତାରିଖ ଦିନ ଓଡ଼ିଶା ଗସ୍ତ ଆସିକରି ପୁରୀ, କଟକ ଆର୍ ଅନୁଗୁଳର ଦଳ ତରଫରୁ ଜନସଭାତି ଉଦ୍ବୋଧନ ଦେବେ। ଇତାର ଛଡ଼ା ପୁରୀର ସେ ଗୋଟିଏ ରୋଡ୍ ଶୋ ତି ଭାଗ ନେବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍। ସେନ୍ତା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବା 15 ତାରିଖ ଦିନ ରାଉରକେଲା ସୋରଡ଼ାର କଟାମାଞ୍ଜିନ ସାଧାରଣ ସଭାତି ଉଦ୍ବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବା 17 ତାରିଖ ଦିନ ଓଡ଼ିଶା ଗସ୍ତ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ସୁନ୍ଦରଗଡ଼, ହିଞ୍ଜିଳି ଆଉ ପଦମପୁରଠାରେ ଆୟୋଜିତ ନିର୍ବାଚନୀ ସଭାତି ଯୋଗ ଦେବେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବା ଗୁରୁବାର ଦିନ ଓଡ଼ିଶା ଗସ୍ତ ଆସିକରି ଦଳର ନିର୍ବାଚନ ପ୍ରଚାର କାର୍ଯ୍ୟଥି ଯୋଗ ଦେବେ ବୋଲି ଦଳର ବରିଷ୍ଠ ନେତା ଆଉ କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍। ଶ୍ରୀ ଖଡ୍ଗେ କନ୍ଧମାଳର ଗୋଟିଏ ଜନସଭାକେ ସମ୍ବୋଧନ କରିବେ ଆର୍ ଭୁବନେଶ୍ୱରର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଆଡ଼େ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆବା 15 ତାରିଖ ଦିନ ଓଡ଼ିଶା ଗସ୍ତି ଆସିକରି ବଲାଙ୍ଗୀରଠାରେ ଗୋଟିଏ ଜନସଭାକେ ସମ୍ବୋଧନ କରିବେ ବୋଲି ଦଳ ରାଜ୍ୟ ପ୍ରଭାରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ମାନସ ରଞ୍ଜନ ସାହୁଙ୍କୁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ରାଜ୍ୟପାଳ କୁଳାଧିପତି ରଘୁବର ଦାସ ନିଯୁକ୍ତି ଦେଇଛନ୍। ପ୍ରଫେସର ସାହୁ ନୂଆ ପଦବୀତି ଯୋଗଦାନ ନୁ 4 ବରଷ ତକ କି ଆର୍ ଗୋଟିଏ ଆଦେଶ ତକ କୁଳପତି ଭାବେ ଅବସ୍ଥାପିତ ରହିବେ ବୋଲି ଜଣାପଡ଼ିଛି। ପ୍ରଫେସର ସାହୁଙ୍କର ଆୟୁର୍ବିଜ୍ଞାନ ଶିକ୍ଷା କ୍ଷେତ୍ରର 26 ବର୍ଷର ଅଭିଜ୍ଞତା ରହିଛି। ଭାରତୀୟ ପ୍ରବନ୍ଧନ ସଂସ୍ଥା ଆଇଆଇଏମ୍ ସମ୍ଭଲପୁର ଆଉ ମୁମ୍ବାଇର ଏମ୍ଏସ୍ଇ ଏକାଡେମୀ ତରଫୁ ପ୍ରଯୁକ୍ତି ନବସୃଜନର ଭବିଷ୍ୟତ ଲାଗି ଆର୍ଥିକ ବୈଷୟିକ ନେତୃତ୍ୱ ବାବଦେ ଗୋଟିଏ ରାଉଣ୍ଡ ଟେବୁଲ ବୈଠକ ହୋଇଯାଇଛି। ଏଥି ଦେଶ ବିଦେଶର ଅର୍ଥନୈତିକ ବିଶେଷଜ୍ଞମାନେ ଯୋଗ ଦେଉଥିବା ବେଳେ ଶିଳ୍ପ ଶିକ୍ଷା ଆଉ ଫିନ୍ଟେକ୍ ସଂସ୍ଥାମାନଙ୍କର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ଆଇଆଇଏମ୍ ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ କାର୍ଯ୍ୟକ୍ରମଟି ଉପସ୍ଥିତ ଥିଲେ। ଭାରତୀୟ ସେନାବାହିନୀ ତରଫୁ ପ୍ରୋଜେକ୍ଟ ସମ୍ବନ୍ଧ ଅଭିଯାନ ମୂଲ କରାଯାଇଛି। ଯୁଦ୍ଧଟି ମୃତାହତ ହୋଇଥିବାର ସୈନିକ ଆଉ ବ୍ୟକ୍ତିବିଶେଷଙ୍କର ଆତ୍ମୀୟ ନିକଟ ସମ୍ପର୍କୀୟଙ୍କ ସହିତ ସମ୍ପର୍କ ସ୍ଥାପନ ଏହି ଅଭିଯାନର ଲକ୍ଷ୍ୟ ହୁଏ। ଖାସକରି ମୃତ ଆଉ କ୍ଷତିଗ୍ରସ୍ତ ସୈନିକମାନଙ୍କର ମା ଓ ପତ୍ନୀଙ୍କୁ ବୀର ନାରୀ ବୀରମାତା ଅଭିହିତ କରାଯାଇକରି ଅଭିଯାନ ଜରିଆ ସେମାନଙ୍କ ସହିତ ଯୋଗାଯୋଗ ରକ୍ଷା ଲାଗି ଉଦ୍ୟମ କରାଯାଇଛି। ଏ ବାବଦେ ମୋବାଇଲ ନମ୍ଘର 9091252177, ଫୋନ୍ ନମ୍ଘର 06742791011 ଆଉ ଇମେଲ stnhrqbbsr@gmail.com ଥି ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇ ସମ୍ବଲପୁର ଡିଭିଜନଠାରେ ଅନ୍ତଃବିଭାଗୀୟ କ୍ରୀଡ଼ା ପ୍ରତିଯୋଗିତା ହୋଇଯାଇଛି। କ୍ରିକେଟ୍ଟି ଆର୍ପିଏଫ୍ ଏକାଦଶକେ ହରେଇକରି ବିଦ୍ୟୁତ୍ ପରିଚାଳନା ବିଭାଗ ଚମ୍ପିୟନ୍ ହୋଇଛି। ଭଲିବଲ୍ଟି ଯାନ୍ତ୍ରିକ ଟିମ୍ ଚମ୍ପିୟନ୍ ଆଖ୍ୟା ହାସଲ କରିଥିବା ବେଳେ ଆର୍ପିଏଫ୍ ଟିମ୍ ରନର୍ସ ହୋଇଥିଲେ। ରେଲ୍ ଡିଭିଜନ୍ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ କୃତି ଖେଳାଳି ଆଉ ଟିମ୍ମାନଙ୍କୁ ପୁରସ୍କୃତ କରିଥିଲେ। ରାଜ୍ୟ ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ କ୍ଷେତ୍ରର ପ୍ରଶିକ୍ଷଣ ପ୍ରଦାନ କରୁଥିବାର ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଆଉ ଆଇଟି ଖଡ଼ଗପୁର ସାହସ୍ତି ଫିନ୍ଟେକ୍ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ବାଗିର ବିଷୟ ଉପରେ 4 ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆ ବରିଷ୍ଠ ରାଜସ୍ୱ ଅଧିକାରୀମାନଙ୍କୁ ଫାଇନାନ୍ସିଆଲ୍ ଡିଜିଟାଲ୍ ଫାଇନାନ୍ସ ଡାଟା ମାଇନିଂ ଡାଟା ଏନାଲିସିସ୍ ପରିସଂଖ୍ୟାନ ବିତରଣ ଆର୍ଥିକ ଠକାମୀ ଇକୋନୋମେଟ୍ରିକ୍ସ ବାବଦେ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଆର୍ଥିକ କ୍ଷେତ୍ରର ସମ୍ଭାବ୍ୟ ଠକେଇକେ ଚିହ୍ନଟ କରିବାର ଆର୍ ସନ୍ଦେହଜନକ ଆର୍ଥିକ କାର୍ଯ୍ୟକଳାପକେ ରୋକବାର ଦକ୍ଷତା ବଢ଼ାବାର ସହିତ ସ୍ୱଚ୍ଛତା ଓ ନିଷ୍ପତ୍ତି ଗ୍ରହଣକେ ତୁର୍ତ୍ତି କରିବାର ଲକ୍ଷ୍ୟ ନେଇକରି ଏହି ପ୍ରଶିକ୍ଷଣ ଶିବିର କରାଯାଉଛି। ଝାରସୁଗୁଡ଼ାରେ ହେବାରକେ ଥିବା ନିର୍ବାଚନ ଲାଗି ନିୟୋଜିତ ମାଇକ୍ରୋ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି। ସାଧାରଣ ପର୍ଯ୍ୟବେକ୍ଷକ ଜେ ମଞ୍ଜୁନାଥ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଉପସ୍ଥିତ ରହିକରି ନିର୍ବାଚନଟି ମାଇକ୍ରୋ ପର୍ଯ୍ୟବେକ୍ଷକମାନଙ୍କର ଭୂମିକାର ଦାୟିତ୍ୱ ବାବଦେ ଜୋର୍ ଦେବାର ସହିତ ମୁକ୍ତ ଅବାଧ ଆଉ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଲାଗି ଯତ୍ନବାନ ହେବାର ପରାମର୍ଶ ଦେଇଥିଲେ। ପୁଲିଂ ବୁଥ୍ରେ ର୍ୟାମ୍ପ ପିଇବାର ପାନ୍ ବିଜୁଳି ଶୌଚାଳୟ ବାଗିର ସୁବିଧା ଆଉ ମକ୍ ପୁଲିଂ ବ୍ୟବସ୍ଥା ବାବଦେ ଥିବାର ଭିନ୍ ଭିନ୍ ନିର୍ଦ୍ଦେଶିକାକେ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇଛି କି ନାହିଁ ଏସବୁ ଠିକ୍ ଅନୁଧ୍ୟାନ ଲାଗି ମାଇକ୍ରୋ ଅବଜରଭରମାନଙ୍କୁ ପ୍ରଶିକ୍ଷଣ ଦିଆଯିବା। ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ଧାରିଜ ନିର୍ଦ୍ଦେଶିକାମାନଙ୍କର ସଠିକ୍ ଅନୁପାଳନ ଲାଗି ପରାମର୍ଶ ଦେଇଥିଲେ। ପୂର୍ବ ଝାଡ଼ଖଣ୍ଡ ରାଖପାଖ ଇଲାକାନ ଘୂର୍ଣ୍ଣିବଳ ଦେଖାଦେଇଥିବାରୁ ଆୟାବାକାଲ ରାଜ୍ୟର କେତେଟା ଜିଲ୍ଲାନ ଜବର ଧୁକା ଧୁନ୍ଦି ହୋଇକରି ବିଜୁଳି ମାରବା ହେନ୍ତା ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଭିତରିଆ ଇଲାକାନ ତାତି କମିଛି। ସମୁଦ୍ରକୂଳିଆ ଜିଲ୍ଲାମାନଙ୍କେ ସ୍ୱାଭାବିକ କମ୍ ତାତି ରହିଥିବା ବେଳେ ରାଜ୍ୟର ଅଲଗା ଜିଲ୍ଲାମାନଙ୍କେ ପାଣିପାଗ ସ୍ୱାଭାବିକ ରହିଛି। ସୁନ୍ଦରଗଡ଼ ଝାରସୁଗୁଡ଼ା କଲାହାଣ୍ଡି ବଲାଙ୍ଗୀର ନୂଆପଡ଼ା ବୌଦ୍ଧ ସୁବର୍ଣ୍ଣପୂର୍ଣ୍ଣ ଏବା କ୍ୟାଲ୍ସ ଖଣ୍ଟାକ 30-40 କିଲୋମିଟର ବ୍ୟକ୍ତି ପବନ ବୋହିବାର ସହିତ ବିଜୁଳି ମାରବା ହେଥିଲାଗି ଏହି ଜିଲ୍ଲାମାନଙ୍କେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଖେ ଦେଶେ 4 ନମ୍ବର କ୍ଷେପ୍ତି 96 ଲୋକସଭା ଆସନ ଲାଗି ଶେଷ ହେଲା ଭୋଟ୍। ଓଡ଼ିଶାର 4 ଲୋକସଭା ଆସନ ଆର 28 ବିଧାନସଭା ଆସନ ଲାଗି ଉପରବେଳା 5 ବଜେ ତକ 62.96% ଭୋଟର ଦେଇଛନ୍ ଭୋଟ୍। ବାହାରିଲା ସିବିଏସ୍ଇର 10 ଆଉ 12 କ୍ଲାସର ପରୀକ୍ଷା ଫଲ୍। ଏବା ହପ୍ତେ ଭିତରେ ପ୍ରଧାନମନ୍ତ୍ରୀ ଆର୍ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଓଡ଼ିଶାନ କରିବେ ଭୋଟ୍ ପ୍ରଚାର ଆଉ କାଲବୈଶାଖୀରେ ବୟଲେ ରାଜେ କମଲା ତାତି ଶୁକ୍ରବାରନୁ ବଦଲିବା ପାକ୍। ଆଜିର ଆଞ୍ଚଳିକ ଖବରଣ ଶେଷ ହେଲା।